శ్రీమద్భాగవతం
తృతీయ స్కంధం నవమ శ్లోక 46. జదుతాహం త్వయా పుష్టః వైరాజాత్ ఉపాఖ్యాస్తే కృష్ణసః జదుతాహం త్వయా
పుష్టో ଏହା କେବଳ ବ୍ୟାଖ୍ୟାକାରୀର ଯୋଗ୍ୟତା ଉପରେ ନିର୍ଭର କରେ
ମହାନ ବ୍ୟକ୍ତା ଶ୍ରୀ ସୁଭଦ୍ର ଗୋସ୍ୱାମୀଙ୍କ ଦ୍ୱାରା କୁହାଯାଇଥିବା ଶ୍ରୀମଦ୍ ଭାଗବତର ଦଶ ଲକ୍ଷଣ ବା ବିଭାଗ ସମସ୍ତ ପ୍ରଶ୍ନର ଅବଧି ଅଟେ ଏବଂ ଯେଉଁମାନେ ବୁଦ୍ଧିମାନ ସେମାନେ ଏହାର ଉପଯୁକ୍ତ ବ୍ୟବହାର କରି ଏଥିରୁ ସମସ୍ତ ପ୍ରକାର ବୌଦ୍ଧିକ ଲାଭ ଉଠାଇ ପାରିବେ। ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧର ଭଗବାନଙ୍କର ଉକ୍ତି ଉଦ୍ଧାର କରି ଉତ୍ତର ପ୍ରଦାନ ଶୀର୍ଷକ ନବମ ଅଧ୍ୟାୟ ଭକ୍ତିଦାନ ଭାଷ୍ୟ ଶେଷ ହେଲା। ଆଜି ଆମର ଏଠାରେ ଭାଗବତର ତୃତୀୟ ସ୍କନ୍ଧ ନବମ ଅଧ୍ୟାୟ ଶେଷ ଶ୍ଳୋକ ପାଠ କରିବା। ଆମେ ବ୍ୟସ୍ତ ଆମର ବା ଗୋପାଳ ବ୍ୟସ୍ତ ହଉ ଦେଖି ଆମ ମନ୍ଦିରର କୋଉଠି ଅଛନ୍ତି ମାନେ ଆମ ଭକ୍ତବୃନ୍ଦ ନାଥବୃନ୍ଦ ସର୍ବପ୍ରଥମେ ଆମେ ସମସ୍ତଙ୍କୁ ଆମର ଯେଉଁ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ବ୍ରହ୍ମାୟ ସ୍ମୃତି ପରିଷଦ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଯେହେତୁ ଆଜିର ଏହି ରବିବାରର ଯେଉଁ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ସେମାନେ ଯୋଗଦାନ କରିଛନ୍ତି, ତେଣୁ ଆମର ଧାରାବାହିକ ଭାଗବତଙ୍କ କଥାର ଆଜି ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ ଛୟାଳିଶ ଶ୍ଳୋକ ପାଠ କରିବା। ଏ ଅଧ୍ୟାୟର ଏ ହେଉଛି ଅନ୍ତିମ ଶ୍ଳୋକ। ତେଣୁ ଆମର ମଧ୍ୟ ଆମର ମହନ୍ତ ମହନ୍ତ ବାସୁଦେବଙ୍କ ମହାପ୍ରସାଦ ମଧ୍ୟ ଆସି ଯାଇଛନ୍ତି, ତେଣୁ ଆମର ଦାୟିତ୍ୱରେ ଯିଏ ଅଛନ୍ତି ନାରାୟଣ ପ୍ରଭୁ ସେ କହିଦେଇଛନ୍ତି ଅଧଘଣ୍ଟା ଭିତରେ ଆମ କଥା ଶେଷ କରିବା। ତେଣୁ ଏଇ ଯେଉଁ ଭାଗବତଙ୍କ କଥା ଏଠାରେ ଭଗବାନ କହୁଛନ୍ତି, ଏଠି ଭଗବାନ ଯେଉଁ କଥା କହିଛନ୍ତି ଚତୁଶ୍ରୁତି ଭାଗବତ, ସେଇ ଚତୁଶ୍ରୁତି ଭାଗବତରୁ ଉଦ୍ଧାର କରି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଆପଣ ଜାଣିଥିବେ ଭାଗବତ କେଉଁଠୁ ଆରମ୍ଭ ହେଉଛନ୍ତି ନା, ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ ଅଭିଶାପ ପ୍ରଦାନ କରୁଛନ୍ତି ପାଞ୍ଚ ବର୍ଷ ବାଳକ ଶ୍ରୀଙ୍ଗି, ପାଞ୍ଚ ବର୍ଷ ବାଳକ କିନ୍ତୁ ସିଏ ଅଭିଶାପ ଦେଉଛି ସାତ ଦିନ ଭିତରେ ତୁମକୁ ତକ୍ଷକ ଦର୍ଶନ କରିବ। ଏଇ ଅଭିଶାପ ଭିତରେ ଶ୍ରବଣ କଲେ ପରୀକ୍ଷିତ ମହାରାଜ ସେତେବେଳେ ସିଏ ସବୁକିଛି ରାଜ୍ୟ ଇତ୍ୟାଦି ତାଙ୍କର ସମଗ୍ର ପୃଥିବୀ ସାରା ପୃଥିବୀର ସିଏ ହେଉଛନ୍ତି ରାଜା ସମ୍ରାଟ ଥିଲେ, ତେଣୁ ତାଙ୍କର ପୁତ୍ର ଜନ୍ମେଜୟଙ୍କୁ ସମଗ୍ର ରାଜ୍ୟର ଭାର ପ୍ରଦାନ କରିକିରି ସେସବୁ ତ୍ୟାଗ କରି ସାଙ୍ଗେ ସାଙ୍ଗେ ଆସିକିରି ଗଙ୍ଗା କୂଳରେ ପ୍ରବେଶ କଲେ ଏବଂ ସେ ଜାଣିବାକୁ ଚାହିଁଲେ ଯେ ବର୍ତ୍ତମାନ ମୋର ସାତ ଦିନ ଆୟୁଷ ଅଛି, ବର୍ତ୍ତମାନ ମୋର କ'ଣ କର୍ତ୍ତବ୍ୟ। ତେଣୁ ସେ ସମୟରେ ସମସ୍ତ ମୁନିଋଷିମାନେ 60,000 ମୁନିଋଷି ଆସି ସେଠି ଉପସ୍ଥିତ ହୋଇଥିଲେ, ତେଣୁ ତାଙ୍କ ଭିତରେ ଆଲୋଚନା ଚାଲିଥିଲା କ'ଣ କରାଯିବ, ମାନେ କେଉଁଟା ଠିକ୍, ଏହି ସମୟରେ ମାତ୍ର ସାତ ଦିନ ଜଣଙ୍କର ଆୟୁଷ ଅଛି, କ'ଣ କରିବାକୁ ପଡ଼ିବ। କିଏ କହୁଛନ୍ତି ହୁଏତ ଦାନ ଧର୍ମ କଲେ ଏଇ ସମୟଟା ଠିକ୍ ଭାବରେ ଉପଯୁକ୍ତ ତାର ବିନିମୟ ଯୋଗାଇ ପାରିବ, କିଏ କହୁଛନ୍ତି ନାହିଁ ତପସ୍ୟା କିଛି କଲେ ତାର ଏଇ ସାତ ଦିନର ଠିକ୍ ଉପଯୁକ୍ତ ବିନିଯୋଗ ହେଇପାରିବ, ଏଇଭଳି ଭାବରେ ତାଙ୍କ ଭିତରେ ଏସବୁ ଆଲୋଚନା ହେଉଛି। ତ ସେହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚାଇଛନ୍ତି। ସୁଖଦେବ ଗୋସ୍ୱାମୀ ଯେ କି ହେଉଛନ୍ତି ବ୍ୟାସଦେବଙ୍କ ପୁତ୍ର, 16 ବର୍ଷର ବାଳକ କୁଲଗ୍ନ ଅବସ୍ଥାରେ ଆସୁଛନ୍ତି, ତାଙ୍କ ପଛରେ ଗୋଡ଼ାଉଛନ୍ତି ଛୋଟ ଛୋଟ ପିଲା ଏବଂ ସ୍ତ୍ରୀ ଲୋକମାନେ ଗୋଡ଼ାଉଛନ୍ତି, ପାଗଳଟେ ବୋଲି ଭାବିକି ଗୋଡ଼ାଉଛନ୍ତି ତାଙ୍କ ପଛରେ, ଏବଂ ସିଏ ଯେତେବେଳେ ଆସି ପହଞ୍ଚାଇଛନ୍ତି ସାଙ୍ଗେ ସାଙ୍ଗେ ସମସ୍ତ ମୁନିଋଷିମାନେ ସମସ୍ତେ ସେଠି ଦେଖିକି ତାଙ୍କର ମହାପୁରୁଷ ଲକ୍ଷଣ ଦେଖିଲେ ଜଣାପଡ଼ିବ, ତେଣୁ ଏମାନେ ମୁନିଋଷିମାନେ ସେମାନେ ଜାଣନ୍ତି ମହାପୁରୁଷ କିଏ, ତେଣୁ ତାଙ୍କୁ ଦେଖିକିରି ସେମାନେ ସମସ୍ତେ ଠିଆ ହେଇକି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି, ଏଇଟା ଭାଗବତମର ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏହି ପ୍ରଶ୍ନ ସବୁ ଆସିବ। ସୁତଗୋସ୍ୱାମୀ ଏଇଟା କହୁଛନ୍ତି ସ୍ୱର୍ଣ୍ଣକାଳୀ ଋଷିକୁ, ତାପରେ ଏଇଟା କୁହାଯିବ କଳିକାଳର ଆରମ୍ଭରେ ଯେଉଁ ରହିଛି ନୈମିଷାରଣ୍ୟରେ ସ୍ୱର୍ଣ୍ଣକାଳୀ 88,000 ଋଷିଙ୍କୁ ତାଙ୍କର 6 ପ୍ରଶ୍ନର ଉତ୍ତରରେ ସୁତଗୋସ୍ୱାମୀ ସେଇଟା କହିବେ, ଏଇ କଥାକୁ ସେ କହୁଛନ୍ତି। ତେଣୁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରି ତାକୁ ସମ୍ମାନ ପ୍ରଦର୍ଶନ କରି ତାକୁ ବ୍ୟାସାସନ ଦେଇ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଅତଃ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷସ୍ୟ ଯତ୍ କାର୍ଯ୍ୟ ମ୍ରିୟମାଣସ ସର୍ବଥା, ଯେଉଁମାନଙ୍କର ମୃତ୍ୟୁ ଆସନ ମୃତ୍ୟୁ ମୁଖରେ ପଡ଼ିଛନ୍ତି ତାଙ୍କର କ'ଣ କର୍ତ୍ତବ୍ୟ, ଅତଃ ପୃଚ୍ଛାମି ସଂସିଦ୍ଧିମ୍ କେମିତି ଜଣେ ମାନବଜନ ପାଇକିରି ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବ, ଅଥାପି ପୃଚ୍ଛାମି ସଂସିଦ୍ଧି କ'ଣ ସଂସିଦ୍ଧି ଶ୍ରେଷ୍ଠ ସିଦ୍ଧିଟା କେଉଁଟା, ଯୋଗୀନାଥ ପରମ ଗୁରୁ ଯୋଗୀମାନଙ୍କ ଭିତରେ ମଧ୍ୟ ଯେଉଁମାନେ ସେ ଶ୍ରେଷ୍ଠ ପରମ ଗୁରୁ ସେ ହେଉଛନ୍ତି ସୁଭଦ୍ର ଗୋସ୍ୱାମୀ। ପୁରୁଷ ସିଏ ଯତ୍ କାର୍ଯ୍ୟ ମନୁଷ୍ୟର କ'ଣ କାର୍ଯ୍ୟ, ଏବଂ ବିଶେଷ ଭାବରେ ମୀରମାଣସ ସର୍ବଥା ଯେଉଁମାନେ ମୃତ୍ୟୁ ମୁଖରେ ପଡ଼ିଛନ୍ତି କାରଣ ତାଙ୍କର ଆଉ 7 ଆୟୁଷ ଅଛି, ତାଙ୍କର କ'ଣ ସୌତବ୍ୟ କ'ଣ ମାନେ କୀର୍ତ୍ତବ୍ୟ କ'ଣ ସ୍ମରଣୀୟ ସ୍ମରଣ କରିବା କଥା ଏବଂ କ'ଣ ଭଜନ କରିବା କଥା ଏବଂ କ'ଣ କରିବା କଥା ନୁହଁ, यसको कथा सो प्रश्न पचाडि
तेणु सुखद गोस्वामी जितने परीक्षित महाराज प्रश्न उत्तर दौरान से भगवान को स्मरण कर प्रत्येक वर्ष से कहते तमें तुम तो सात दिन आयुष अच्छे किंतु खटवाण महाराज जन थे कि सूर्य वंश भगवान नाथचंद्र वंश आसे मात्र आयुष था गोटे मुहूर्त 48 मिनिट एति गोटे मुहूर्त से स्वर्ग आसिक रजदेव राम को आसिक भगवान को ध्यान कर भगवान प्राप्त हे
हरे कृष्णा 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 हरे 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 राम 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 हरे
गोटे मुहूर्त से भगवान ध्यान कर भगवान को ध्यान प्राप्त हो तुम तो सात दिन आयुष अच्छे तेनालीर से जो कथा कह आर भगवान को स्मरण कर द्वितीय स्कंद चतुर्थ अध्याय 12-24 ये चारोटी श्लोक भगवान को स्मरण करश्न सब उत्तर दौर तेनाली प्रश्न उत्तर देखिए सुखदेव गोस्वामी भगवान कथा को उद्धार कर भगवान जो ब्रह्मा सृष्टि होती बहुत दिन सृष्टि होते कह बैराजात विराट पुरुष बैराजात पुरुष आदित्य विराट पुरुष जे कि यही भौतिक जगत जो सृष्टि से भौतिक जगतर ब्रह्मांडर ये भौतिक जगत एक 50 कोटी जोजाण 400 कोटी माइल 400 कोटी माइल ये हूँ भौतिक जगतर विस्तार आर अधा बर्ती कौन ना भगवान गर्भोदय से विष्णुकर स्वेद शरीर जहाँ स्वेद जल्द बर्ती गर्भोदय जल कह से गर्भोदक जल में भगवान शयन करसंती पद्म से पद्म ब्रह्मा उत्पन्न होती भगवान ब्रह्मा गोटे नाम हूँ पद्मजोनि स्वयंभु से स्वयंभु कौन से मातृक गर्भ से आसीना भगवान नाभि पद्म से गाँव तेनालीरुष्ट बैराजा पुरुषादित भगवान जो ब्रह्मा सृष्टि ब्रह्मा मत जानपार ना से किए जीवन उद्देश्य कौन केमी जीवन से सिद्धि लाभ करेंगे से कथा मतलब ब्रह्मा जानपर था तेणु ब्रह्मा अनेक वर्ष तपस्या कलापर भगवान से ज्ञान दे चतुश्रोकी भागवत जहाँ यही अध्याय वर्णना कर समय नव अध्याय 32-35 ये चार श्लोक भगवान समस्त ज्ञान प्रदान कर ब्रह्मा तेणु ब्रह्मा ज्ञान प्राप्त हो भौतिक जगत सब सृष्टि कर चारोटी श्लोक समस्त किसी ज्ञान रही तेनाली परीक्षित महाराज को कौन सुखदेव गोस्वामी जे जब उदाहरण तया पृष्ट तमें तुम प्रचार मानव जीवन सिद्धि जन लाभ करें संसिधि जोगी नाम परम गुरु पुरुष से ये जत कार्य मानस कौन शुणा कथा कौन कीर्तन करने कथा कौन भजन करने कथा एवं कौटा करने कथा नुह ये प्रश्न पचार तेणु तार प्रश्न उत्तर में यही द्वितीय स्कंद नव अध्याय 32-35 चार सब उद्धार कर भगवान चतुश्रोकी भागवत से कहते जो चतुश्रोकी भागवत चारोटी श्लोक प्रभुपाद महाराज कहते ये चारो भगवान जो चारो श्लोक को 4 बिलियन वर्सेस तार अंत हम आस चार 100 कोटी तार अर्थ कले शोक कले शेष समस्त किसी समस्त किसी प्रश्न उत्तर से सब किसी प्रश्न उत्तर कह पर अध्याय भागवत हूँ समस्त प्रश्न उत्तर जहाँ जेको प्रश्न था कहीं से प्रश्न उत्तर श्रीमद भागवत मैंने पाए कहीं प्रभुपाद कौन वेद वेद को आम कह भागवत प्रथम स्कंद प्रथम अध्याय श्लोक 3 कह मंगलम सुखमुखाद अमृत द्रव संगीतम श्रीमद भागवत रसमालयम मोरो रसिका भावुक वेदर अर्थ हूँ ज्ञान वेदर अर्थ हूँ ज्ञान तेनाली समस्त ज्ञान जिते ज्ञान अच्छी ज्ञान सोर्स जो रही ज्ञान ज्ञान बताम भगवदगीता कह समस्त ज्ञानी मानक जिते ज्ञान अच्छी सब ज्ञान हूँ ज्ञान ज्ञान बताम एवं मत स्मृति ज्ञान अपहन सबकि जहाँ जिते ज्ञान अच्छी से सब भगवान आस
ভগবদ্গীতার পঞ্চদশ অধ্যায় পনেরো শ্লোকের ভগবান বলছেন, সর্বশিক্ষাহং হৃদি সন্নিবিষ্ট মধ্য শ্রুতি জ্ঞানমকোহনম চ বেদেশ্চ সর্বৈরহমেভ্য বেদ্য বেদান্ত কৃপেণ বিদেব চাহং। সমস্ত হৃদয়ে ভগবান আছেন, সর্বশিক্ষাহং হৃদি সন্নিবিষ্ট এবং মধ্য স্মৃতি জ্ঞানম অপূর্ণ। ভগবান ঠাকুর স্মৃতি আসুচি, জ্ঞান আসুচি এবং বিস্মৃতি আসুচি, তিনোটি জিনিস আসছে। এবং বেদেশ সার্বেই রহমে বেদ্য, সমস্ত বেদরে জ্ঞাত বিষয় কে? ভগবান ঈশ্বর পরমা কৃষ্ণ সচিদানন্দ বিগ্রহ অনাদিরাজ গোবিন্দ সর্বকারণ কারণ। বেদর জন যদি বেদ অধ্যয়ন করছেন তাহলে বেদেশ সার্বেই রহমে বেদ্য, বেদ কে? জ্ঞান। যে জ্ঞান হচ্ছে কি? জ্ঞান শ্রেষ্ঠ জ্ঞান কোন? বহুনাম জন্ম নামন্তে জ্ঞানবান প্রবদ্যতে বাসুদেব সর্বমিতি সমাত্মা সুদুর্লভ। যদি আমার জ্ঞান আছে, অনেক জন্ম পার হওয়ার পরে জানে সে জ্ঞান প্রাপ্ত হচ্ছে। বহুনাম জন্ম নামন্তে যে প্রকৃত জ্ঞানী সে ভগবান প্রবদ্যতে, ভগবান শরণে জানে। কাহিঁকি ভগবান শরণে যাতে? না বাসুদেব সর্বমিতি, সবকিছির সবকিছি হচ্ছে ভগবান বাসুদেব। বসুদেব সর্বে সব মহাত্মা, সে হচ্ছে মহাত্মা, যে জানতি যে হচ্ছে সবকিছির মূল হচ্ছে ভগবান বাসুদেব, বা মূল হচ্ছে ঈশ্বর পরম কৃষ্ণ, পরম নিয়ন্ত্রণকারী হচ্ছে ভগবান কৃষ্ণ, তাকে মহাত্মা বলে কুহ। এবং সব মহাত্মা সুদুর্লভ, সেভাবে মহাত্মা বহু দুর্লভ, অনেক অনেক মহাত্মা থাইপারতি যে কি অনেক অনেক কিছু কিনে ইয়ে হচ্ছেন সবকিছির অন্তিম লক্ষ্য, অন্তিম কি কোথাও ব্রহ্ম হচ্ছেন অন্তিম লক্ষ্য, কি কোথাও পরমাত্মা হচ্ছেন অন্তিম লক্ষ্য, কিন্তু যে মহাত্মা যে কহতি ভগবান হচ্ছেন সবকিছির অন্তিম সর্বকারণ কারণ, তাহলে সে হচ্ছেন মহাত্মা। এবং সে মহাত্মা সুদুর্লভ, বহু দুর্লভ। ভগবদ্গীতার কম কোথাও যে বেদেশ সর্বেই রহমেব বেদ্য, সমস্ত বেদ অর্থাৎ সমস্ত জ্ঞান অন্তিম জ্ঞানটা কোণ? না ভগবান, ভগবান কৃষ্ণকে জানিবা, বেদেশ সর্বেই রহমেব বেদ্য। এবং বেদান্ত কৃত বা বেদ রচনাকারী হচ্ছেন ভগবান বেদান্ত কৃত, এবং বেদবিদ চাহম মূল বেদবিদ ভগবান কৃষ্ণ, ভগবদ্গীতার পঞ্চদশ অধ্যায় পনেরো শ্লোকের ভগবান কথা করছেন। তেমনি এই যে বেদ রয়েছে ব্যাসদেব যে রচনা কলে, বেদের গোটে নাম হচ্ছে শ্রুতি, কারণ শুনি শুনি মনে রাখিপারে সত্য ত্রতয়া এবং দ্বাপরে তিন যুগের লোক মানুষের স্মৃতি শক্তি এত প্রখর ছিল, কেবল শুনিকি মনে রাখিপারে। কিন্তু আস্তে আস্তে কলির যেতে প্রবেশ কলে, কলি কলির প্রবেশ হওয়ার পরে আমার আস্তে আস্তে সেসব জিনিস কমি কমিয়ে যাচ্ছে। ভাগবত দ্বাদশ স্কন্ধ তৃতীয় অধ্যায়ে সুত ভূষণ সে কথা, সুখদেব ভূষণ কহিল সে কথা যে ততস্থান দিন ধর্ম সত্যম শৌচম ক্ষমা দয়া কালে নবর্ণ রাজন নক্ষন্তি আয়ু বড় স্মৃতি। এই আটটি জিনিস আস্তে আস্তে আমরা কমি কমিয়ে যাচ্ছে। কোন কোন? না ধর্ম, সত্য, শৌচ, ক্ষমা, দয়া, আয়ুষ, বল এবং স্মৃতি, এই আটটি জিনিস আমার কমি কমিয়ে যাচ্ছে। তবে যেহেতু আমার স্মৃতি শক্তি কমি যাচ্ছে, আমি বর্তমান শুনলে মধ্যে পরে ভুলে যাচ্ছি, এতে মানে আমার স্মৃতি শক্তি এতে দুর্বল হয়ে গেল হয়ে গেল। তেমন ভগবান ব্যাসদেব রূপে আসিকি এসব শাস্ত্রকে রচনা করে, সমস্ত শাস্ত্র সব রচনা করে। বেদ বেদ কহছি, বেদ হচ্ছে ভগবান ঠিক আসুন নিঃশ্বাস, অত মহত পুরুষ নিঃশ্বসিত বেদ ঋগ্বেদ, গোটি বেদ আসুন ভগবান বিষ্ণু, ভগবান মহত পুরুষ ঠার কারণদেব সাহেব বিষ্ণু ঠার যে কেউ অনুরুদ্ধ বিস্তার তাঁকর এই সমস্ত বেদ আসুন তাঁকর নিঃশ্বাস আসুন, অত মহত ভূত নিঃশ্বসিত বেদ ঋগ্বেদ। তেমন এই যে ঋগ্বেদ কু সে চারি ভাগে বিভক্ত কলে, কারণ ব্যবহার নকলে আমি সেটা বুঝিপারা না, তেমন ঋগ সাম যজু অথর্ব চারি ভাগে বিভক্ত কলে, এবং পুনি বিভিন্ন উপনিষদ সে বর্ণনা কলে, এবং তারপরে সমস্ত বেদ উপনিষদ পড়া সমস্ত যোগ্যতা নাই, তেমন তাকে কোণ কলে অন্য বুঝিয়া মানে অল্প বুদ্ধি সম্পন্ন ব্যক্তি তাকে বুঝিয়া ব্যাসদেব বিভিন্ন প্রকার পুরাণ রচনা কলে, বিভিন্ন পুরাণ রচনা কলে, এবং তারপরে মহাভারত রচনা কলে। মহাভারত লক্ষ্য শ্লোকরে মহাভারতরে সেই জ্ঞান বুঝিয়া বিভিন্ন প্রকার বিস্তার কলে। কিন্তু এতে সব শাস্ত্র রচনা করে সারা পরে মধ্যে ব্যাসদেব সে তাঁকর যে সন্তোষ, সে ভগবানঙ্কর অবতার, সে আসছেন গ্রন্থ রচনা করিয়া আসছেন
ମାନେ ସ୍ପେସିଫିକାଲି କେବଳ ଏଇ ଗ୍ରନ୍ଥ ରଚନା କରିବା ପାଇଁ ଆସୁଛନ୍ତି, କିନ୍ତୁ ସମସ୍ତ ଗ୍ରନ୍ଥ ରଚନା କରିସାରି ପରେ ମଧ୍ୟ ସେ ସନ୍ତୋଷ ପ୍ରାପ୍ତ ହେଇପାରୁନାହାନ୍ତି ବା ଆନନ୍ଦ ପ୍ରାପ୍ତ ହେଇପାରୁନାହାନ୍ତି, ତେଣୁ କରି ସେ ଚିନ୍ତା କରୁଛନ୍ତି ସରସ୍ୱତୀ ନଦୀ କୂଳରେ ତାଙ୍କର ଯେଉଁ ଆଶ୍ରମ ରହିଛି ସେଇଠି ସେ ସରସ୍ୱତୀ ନଦୀରେ ସ୍ନାନ କରିକି ସେ ଚିନ୍ତା କରୁଛନ୍ତି, ମୁଁ ତ ସମସ୍ତ ଶାସ୍ତ୍ର ରଚନା କଲି କିନ୍ତୁ କାହିଁକି ସନ୍ତୋଷ ପାଇପାରୁନି। ସେହି ସମୟରେ ନାରଦମୁନି ଆସି ପହଞ୍ଚନ୍ତି, ତେଣୁ ସେ ନାରଦମୁନି କହୁଛନ୍ତି ତମେ ଯେଉଁ ସବୁ ଶାସ୍ତ୍ର ରଚନା କଲ ଯଥା ଧର୍ମ ଦୟା ମୁନି ନାମ ମନୁବର୍ଜିତା ନ ତଥା ବାସୁଦେବ ମହିମା କୀର୍ତ୍ତିତ, ତମେ ଯେଉଁ ବିଭିନ୍ନ ପ୍ରକାର ବେଦ ପୁରାଣ ଉପନିଷଦ ମହାଭାରତ ଏତେ ସବୁ ଯେମିତି ଧର୍ମ ଅର୍ଥ କାମ ମୋକ୍ଷ ସାଧାରଣତଃ ଧର୍ମ କହିଲେ ଏଇ ଚାରୋଟିକୁ ଲୋକମାନେ ବୁଝନ୍ତି, କାରଣ ଆକୁ ବିସ୍ତାର ଭାବରେ ବ୍ୟାସଦେବ ବର୍ତ୍ତମାନ ରଚନା କରିଛନ୍ତି, କିନ୍ତୁ ନାରଦମୁନି କହୁଛନ୍ତି ତମେ ଏଇସବୁ ଯେଉଁ ଧର୍ମ ଅର୍ଥ କାମ ମୋକ୍ଷ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ଭଗବାନ ବାସୁଦେବଙ୍କର ମହିମା ବିସ୍ତାର ଭାବରେ ବର୍ଣ୍ଣନା କରିନ।
हरे कृष्णा हरे कृष्णा 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 हरे 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 राम हरे राम 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 हरे हरे।
तेणुकरी व्यासदेव ये भागवत रचना कले जोटि आद्य अंत्य मध्य हरि सर्वत्र गीयते, प्रथम देखिले भगवान नाम गुणगान कराई, मध्य देखिले भगवान नाम गुणगान कराई, अंतिम भगवान नाम संकीर्तन सर्व पाप प्रणाशनम ପ୍ରଣାମ ଦୁଃଖ ସମନ ସ୍ଥାନ ନମାମି ହରି ପରମ, ଅନ୍ତିମରେ ବ୍ୟାସଦେବ ଏଇ ନାମ ସଂକୀର୍ତ୍ତନକୁ ଉଦ୍ଧାର କରିକି ତାଙ୍କର ଭାଗବତଙ୍କୁ ବିଶ୍ରାମ ଦେଇଛନ୍ତି। ଅନ୍ତିମ ଶ୍ଳୋକ 18,000ତମ ଶ୍ଳୋକ ହେଉଛି ଏଇଟା ନାମ ସଂକୀର୍ତ୍ତନ। ତେଣୁ ଏଇ ହେଉଛି ନିଗମ କଳ୍ପତରୁ, ନିଗମ କଳ୍ପ ନିଗମ କହିଲେ ଯେଉଁ ଜ୍ଞାନ ସବୁ ରହିଛି ଆଗମ ନିଗମ ସବୁ ବିଭିନ୍ନ ପ୍ରକାର ଶାସ୍ତ୍ର ରହିଛି, କ'ଣ ମନ୍ତ୍ର ତନ୍ତ୍ର ଏମିତି ବିଭିନ୍ନ ପ୍ରକାର ସବୁ ଶାସ୍ତ୍ର ସବୁ ରହିଛି, ତେଣୁ ଏଥିରେ ଏଇ ସମସ୍ତକୁ ଗୋଟେ କଳ୍ପତରୁ ବୋଲି କୁହାଯାଉଛି। କଳ୍ପତରୁ କହିଲେ କ'ଣ ନା ଗୋଟେ ଏଭଳି ବୃକ୍ଷ ଯାହା ଆମେ ଯାହା ଚାହିଁବା ଯାହା ଇଚ୍ଛା କରିବା ସେଟା ପାଇବା କଳ୍ପତରୁ। ଏବେ ଥରେ ବୃନ୍ଦାବନରେ ବର୍ଣ୍ଣନା କରାଯାଇଛି, ଗୋଟେ ଲୋକ ଜଣେ ଯାଇକି ପହଞ୍ଚିଲେ ସେ ବୃକ୍ଷ ମୂଳରେ ବିଶ୍ରାମ ନେଉଛନ୍ତି, ତେଣୁ ସେ ସମୟରେ ତାଙ୍କୁ ବହୁତ କ୍ଷୁଧା ହେଲା ଭୋକ ହେଲା, ତେଣୁ ସେ କହିଲେ ମୁଁ ଯଦି କିଛି ଖାଦ୍ୟ ପାଇଯାଆନ୍ତି ତାହେଲେ ମୋର କ୍ଷୁଧାରୁ ନିବୃତ୍ତି ହୁଅନ୍ତି। ଏବେ ତା ଚିନ୍ତା କଲା ମାନେ ସାଙ୍ଗେ ସାଙ୍ଗେ ବିଭିନ୍ନ ପ୍ରକାର ଖାଦ୍ୟ ସେ ଆସି ପହଞ୍ଚିଗଲା, ବହୁତ ପ୍ରକାର ସୁସ୍ୱାଦୁ ଖାଦ୍ୟ ସେ ପହଞ୍ଚିଗଲା, କିନ୍ତୁ ସେ ଆଶ୍ଚର୍ଯ୍ୟ ହେଲେ ମୁଁ ଚିନ୍ତା କରୁଥିଲେ ଏତେ ସବୁ ଖାଦ୍ୟ ଆସି ପହଞ୍ଚିଗଲା, ତେଣୁ ସେ ତାପରେ ସେ ସବୁ ଖାଦ୍ୟ ଖାଇସାରେ, ଖାଦ୍ୟ ଖାଇସାରିଲା ପରେ ଶୋଷ ହେବ, ତେଣୁ ସେ କହିଲେ ମୁଁ ଯଦି କିଛି ଜଳ କିଛି ମିଳନ୍ତା କିଛି କିଛି ରସ ଫଳ ରସ ବା କିଛି ଜଳ ମିଳନ୍ତା ତାହେଲେ ମୋର ତୃଷା ଦୂର ହେଉଛି ତୃଷା ମିଟିପାରନ୍ତା। ଏବେ ତା ଚିନ୍ତା କଲା ବେଳେ ବିଭିନ୍ନ ପ୍ରକାର ପାନୀୟ ସବୁ ଆସି ପହଞ୍ଚିଗଲା, ବିଭିନ୍ନ ପ୍ରକାର ପାନୀୟ ସବୁ ଆସି ପହଞ୍ଚିଗଲା, କିନ୍ତୁ ତାହା ପୁଣି ଆଉ ସେ ଆଶ୍ଚର୍ଯ୍ୟ ହେଇଗଲେ ଆରେ ଏସବୁ ଚିନ୍ତା କରିବାକୁ ଆସି ପହଞ୍ଚିଲା, କାରଣ ସେ ଯେଉଁ ବୃକ୍ଷ ହେଉଛି ଚିନ୍ତାମଣି ବୃକ୍ଷ ବା କଳ୍ପତରୁ ବୃକ୍ଷରେ ବସିଛନ୍ତି, ତେଣୁ ସେ ଜାଣି ସେ ସାଙ୍ଗେ ସେ ସବୁ ସବୁ ପାନ କଲେ, ପାନ କରି ସାରିଲା ପରେ ତାଙ୍କର ଯେତେବେଳେ କ୍ଷୁଧା ପୃଷା ସବୁ ମିଟିଗଲା ତାପରେ ନିଦ୍ରାଯିବ, ଏମିତି ଗୋଟେ କିଛି କଲଙ୍କା ବା ଗୋଟେ ବିଶ୍ରାମ ସ୍ଥଳ ଯେଉଁଟା ରହନ୍ତା ତାହେଲେ ମୁଁ ଆଣିକି ବିଶ୍ରାମ ନାହିଁ, ତେଣୁ ଚିନ୍ତା କରିବାକୁ ସାଙ୍ଗେ ସାଙ୍ଗେ ଗୋଟେ ବିରାଟ ସୁନ୍ଦର କଲଙ୍କ ଗୋଟେ ଆସି ପହଞ୍ଚିଗଲା, ତାପରେ ସେଥିରେ ସେ ବିଶ୍ରାମ ନେଇକି ପୁଣି ଚିନ୍ତା ଆସିଗଲା କାରଣ ଆଜି ମୁଁ ଶୋଇପଡ଼ିବି ଯଦି ବାଘ ଆସିବ ବାଘ ଆସିବ ଖାଇବ, ଏକଥା ଚିନ୍ତା କରିବ ସାଙ୍ଗେ ସାଙ୍ଗେ ବାଘ ଆସିଲେ ଖାଇବ, ତେଣୁ ଇଏ ହେଉଛି କଳ୍ପ ବୃକ୍ଷ ଯାହା ଚିନ୍ତା କରିବା ତାହା ପାଇପାରିବା, ତେଣୁ ବେଦ ଯେଉଁ ଜ୍ଞାନ ସମସ୍ତ ପ୍ରଶ୍ନର ଉତ୍ତର ଆମେ ପାଇବା ବେଦ, ତେଣୁ ଏଇ ବେଦ କୁହାଯାଉଛି ନିଗମ କଳ୍ପତରୁ, ଇଏ ହେଉଛି ଗୋଟେ କଳ୍ପ ବୃକ୍ଷ, ଏବଂ ଏଇ କଳ୍ପ ବୃକ୍ଷର ସୁପପ ମିଷ୍ଟ ଫଳ ହେଉଛି ଶ୍ରୀମଦ ଭାଗବତ ନିଗମ କଳ୍ପତର କାଳିଚନ ଫଳ, ଏବଂ ଯେଉଁ ମିଠା ଫଳ ଯେମିତି ଆମ୍ବ ଗଛ ରହିଛି, ଆମ୍ବ ଗଛର ଯଦି ଆମେ ଆମ୍ବ ପତ୍ର ଖାଇବା ବା ଆମ୍ବ ଛେଲି ଖାଇବା ସେଥିରେ କ'ଣ ଆନନ୍ଦ ପାଇପାରିବା କି ରସ ପାଇପାରିବା, କିନ୍ତୁ ଯଦି ବର୍ତ୍ତମାନ ଆମ୍ବ ସିଜିନ୍ ଆସିଗଲା ବର୍ତ୍ତମାନ ମାର୍କେଟରେ ଆମ୍ବ ଆସି ପହଞ୍ଚିଗଲାଣି, ସେ ଆମ୍ବଟା ଖାଇଲେ ମିଠା ହେଇଥିବ, ମିଠା ହେଇଥିବ ସେ ଆମ୍ବଟା ଖାଇଲେ କେତେ ଆନନ୍ଦ ଲାଗିବ, ତେଣୁ ସେଇଭଳି ଭାବରେ ବେଦର ବେଦରେ ଯଦିଓ ସବୁକିଛି ଜ୍ଞାନ ଅଛି କିନ୍ତୁ ବେଦର ଜ୍ଞାନକୁ ସାର ଆକାରରେ ଆମର ଏଇ ଭାଗବତରେ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ନିଗମ କଳ୍ପତର ଗଣିତ ଫଳ, ଏବଂ ଯେଉଁ ମିଠା ଫଳ ଯେଉଁ ରହିଛି ସେ ଯଦି ଗୋଟେ ଶୁଆ ଯଦି ତାକୁ ଥଣ୍ଡା ମାରିଦେବ ତାହାର ମିଷ୍ଟତ୍ଵଟା ଆହୁରି ବଢ଼ିଯିବ, ତେଣୁ ଶୁକ ମୁଖା ଅମୃତ ଦେବସ ଇଏ ହେଉଛି ଅମୃତ, ଭଗବାନଙ୍କର କଥା ବାଣୀ ସବୁ ଯେଉଁ ରହିଛି ଇଏ ହେଉଛି ଅମୃତ, ତେଣୁ ଇଏ ହେଉଛି ନିଗମ କଳ୍ପତର ରୂପକ ବୃକ୍ଷର ସୁକପ ମିଷ୍ଟ ଫଳ ହେଉଛି ଶ୍ରୀମଦ ଭାଗବତ, ତେଣୁ ଯେଉଁମାନେ ଏଇ ଭାଗବତଙ୍କୁ ପିଇବତ ଯେଉଁମାନେ ରସିକ ବ୍ୟକ୍ତି ଯେଉଁମାନେ ରସ ଚାହୁଁଛନ୍ତି ରସ ଆସ୍ୱାଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଭାଗବତ ରସ ଭାଗବତ ରସ ପାନ କରିପାରିବେ। ଆମେ କହିବା ଯେଉଁ ଫଳ ଅଛି ତା'ର ତ ଟାଙ୍କୁ ଅଛି ବା ତା'ର ଚୋପା ଅଛି, ତାହେଲେ ସେଇଟା ଖାଇହେବନି, ତାହେଲେ ଏଇଟା କେମିତି ଖାଇହେବ ଭାଗବତ ନା? ଭାଗବତର ଏଭଳି ପକ ମିଠ ଫଳ ଯେଉଁଥିରେ କି ଚୋପା ନାହିଁ କି ମଝିରେ ଯେଉଁ ଟାଙ୍କୁ ଅଛି ସେଇଟା ନାହିଁ, ଖାଲି ରସ। ତେଣୁ ବ୍ୟାସଦେବ ରଚନା କଲା ବେଳକୁ କହୁଛନ୍ତି ବିଗତ ଭାଗବତମ ରସମାଳୟ, ଇଏ ରସର ସମୁଦ୍ର ରସମାଳୟ। ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଆଳୟ ଶବ୍ଦର ଅର୍ଥ ଦୁଇଟି ରହିଛି, ଆଳୟ ହେଉଛି ଗନ୍ତାଘର, ସବୁକିଛି ରସ ତା ଦେହରେ ରହିଛି, ନହେଲେ ଆ ଲୟ, ଲୟ ଅର୍ଥ ହେଉଛି ମୃତ୍ୟୁ, ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଏ ଜଣେ ଭାଗବତଙ୍କୁ ପାନ କରି ଚାଲିଥିଲେ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ
ରାମ। ଭାଗବତ ରସମାଳୟ ମୁହୂର୍ ସବୁବେଳେ ଜଣେ ପାନ କରିପାରିବ, ଯେଉଁମାନେ ରସିକ ଯେଉଁମାନେ ଭୁବି ବା ଭାବୁକ ଯେଉଁମାନେ ରସିକ ବ୍ୟକ୍ତି ସେମାନେ ଭାଗବତଙ୍କୁ ଆସ୍ୱାଦନ କରିପାରିବେ। ତେଣୁ ଏଇ ଭାଗବତରେ ସବୁକିଛି ଜ୍ଞାନ ରହିଛି, ସବୁକିଛି ଜ୍ଞାନ ଏତେ ରହିଛି। ତେଣୁ ଏଠି ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ସୁଖଦେବ ସ୍ୱାମୀ ତମେ ଯାହା ପ୍ରଶ୍ନ ପଚାରିଥିଲ ଯଦୁକ୍ତ ଅହଂ ବା ପୃଷ୍ଟ ବୈରାଜ ପୁରୁଷାଦିଦମ୍, ଭଗବାନ କେମିତି ଗର୍ଭଧର ସାହି କୃଷ୍ଣଙ୍କ ଠାରୁ ଗର୍ଭରୁ ତାଙ୍କର ନାଭି ପଦ୍ମରୁ ଗୋଟେ ପଦ୍ମ ଜାତ ହେଲେ, ସେ ପଦ୍ମରେ ବ୍ରହ୍ମା ଜାତ ହେଲେ, ବ୍ରହ୍ମା ଜାତ ହେଇକି ସେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଲେ, ତାପରେ ସେ ସମଗ୍ର ସୃଷ୍ଟି ସବୁ ରଚନା କରିଛନ୍ତି। ତେଣୁ ଯଥା ଆସି ତା ଉପାଖ୍ୟା ଆସ୍ତେ ତମେ ଯାହା ସବୁ ପ୍ରଶ୍ନ ପଚାରିଥିଲ ତାର ଉତ୍ତର ମୁଁ ଦେଇସାରିଛି, ଏବଂ ପ୍ରଶ୍ନ ଅନ୍ୟାଂଶ କୃଷ୍ଣଶ ଆଉ ଯେତେ ପ୍ରଶ୍ନ ଅଛି ଯାହା ସବୁ ତାପରେ ତମେ ମୋତେ ପ୍ରଶ୍ନ ପଚାରିବ, ବିଭିନ୍ନ ପ୍ରକାର ଆମର ପ୍ରଥମ ସ୍କନ୍ଧରୁ ଆରମ୍ଭ ହେଇକିରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ସବୁ ପରୀକ୍ଷିତ ମହାରାଜ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ତାର ସବୁ ଉତ୍ତର ସୁଖଦେବ ଗୋସ୍ୱାମୀ ଦେବେ, ସବୁକିଛି ପ୍ରଶ୍ନର ଉତ୍ତର ଆମ ଭାଗବତ ପ୍ରାପ୍ତ ହେବ। ତେଣୁ ଏଇ ଯେଉଁ ଜ୍ଞାନ ଆମର କେତେ ସମୟ ହେଲା, ହେଇଗଲା ସମୟ, ତେଣୁ ଏଇ ଯେଉଁ ଜ୍ଞାନ ରହିଛି ଏ ଜ୍ଞାନ ଯେଉଁଟା କି କହିପାରିବେନି ଯେ ଜ୍ଞାନର ଅନ୍ତିମ ଜ୍ଞାନ ମୁଁ ଜାଣିଛି, ମୋ ଆଠୁ ଆଉ କିଛି ଅଧିକ ଜ୍ଞାନ ନାହିଁ, କି କହିପାରିବେ କି? ବୈଜ୍ଞାନିକମାନେ ଆମେ କହିବା ବୈଜ୍ଞାନିକମାନେ ବହୁତ ଜ୍ଞାନୀ ବ୍ୟକ୍ତି, ସେମାନେ କହିପାରିବେ କି ଆମର ଜ୍ଞାନ ଶେଷ ହେଇଗଲା ବୋଲି, ଜ୍ଞାନ ଆଉ କିଛି ନାହିଁ, ଆଠୁ ଆଉ କିଛି ଉନ୍ନତ ଜ୍ଞାନ ନାହିଁ, କିନ୍ତୁ କାହିଁକି କହିପାରିବେନି ନା? ତାଙ୍କ ରିସର୍ଚ୍ଚ ଚାଲିଛି, ଗବେଷଣା ଚାଲିଛି, କେହି ଅନ୍ତିମ ସତ୍ୟକୁ ଜାଣିନାହାନ୍ତି। କିନ୍ତୁ ଭଗବାନ ଯାହାଙ୍କ ପାଖରୁ ସବୁ ଜ୍ଞାନ ଆସିଛି ସିଏ କହିପାରିବେ ଇଏ ହେଉଛି ଅନ୍ତିମ ଜ୍ଞାନ, ସେଥିପାଇଁ ବେଦାନ୍ତ ରଚନା କରାଗଲା। ବେଦାନ୍ତର ଅର୍ଥ ହେଉଛି, ବେଦର ଅର୍ଥ ହେଉଛି ଜ୍ଞାନ ମାନେ ଅନ୍ତ ହେଇଛି, ଯେଉଁଠି ଜ୍ଞାନର ଅନ୍ତ ହେଇଛି ତାକୁ ବେଦାନ୍ତ ବୋଲି କୁହାଯାଉଛି, ବେଦାନ୍ତ ସବୁ ଜ୍ଞାନର ଅନ୍ତ, ଆଉ ତାପରେ ଆଉ କିଛି ଜ୍ଞାନ ନାହିଁ। ତେଣୁ ଏ ଯେଉଁ ଭଗବାନ ଭଗବତ ଗୀତାରେ ମଧ୍ୟ କହୁଛନ୍ତି, ଭଗବତ ଗୀତାରେ ତ୍ରୟୋଦଶ ଅଧ୍ୟାୟରେ ଭଗବାନ ଜ୍ଞାନ ସମ୍ପର୍କରେ ଯେତେବେଳେ କହୁଛନ୍ତି ସେତେବେଳେ କହୁଛନ୍ତି ଯେ ପାଞ୍ଚଟି ଶ୍ଳୋକରେ ଜ୍ଞାନ ବିଷୟରେ କହିଛନ୍ତି, ଅମାନିତ୍ୱ ମଦମ୍ବିତ୍ୱ ମହିଂସା କ୍ଷାନ୍ତିରାଜ ଏସବୁ ଜ୍ଞାନ, ଏତତ୍ ଜ୍ଞାନ ଏମିତି ପ୍ରକୃତ ଅଜ୍ଞାନ ଜଗତ ଅନ୍ୟଥା, ଭଗବାନ କହିଲେ ମୁଁ ଏଇସବୁ ଯାହା କହିବି ହେଉଛି ଜ୍ଞାନ, ଆଉ ଯାହା ସବୁ ଏଇଟା ସବୁ ଅଜ୍ଞାନ, କେହି କହିପାରିବେନି ଯେ ଏଇସବୁ ମୋର ଅନ୍ତିମ ଜ୍ଞାନ ମୁଁ ଦେଇପାରିବି ସବୁ, କେହି କହିପାରିବେନି, କିନ୍ତୁ ଭଗବାନ ସମସ୍ତ କିଛି ଜ୍ଞାନ ଯାହାଙ୍କ ଠାରୁ ଆସୁଛି ସେ ହିଁ କହିପାରିବେ ମୁଁ ସବୁକିଛି ଜ୍ଞାନ ତୁମକୁ ଦେଇଦେବି। ଭଗବାନ ଯେତେବେଳେ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଜ୍ଞାନ ବିଷୟରେ ସୂର୍ଯ୍ୟ ଦେବତା ବ୍ୟବସ୍ଥାନ ଯେତେବେଳେ ଜ୍ଞାନ ଦେଲେ, ବୈଦିକ ଜ୍ଞାନ ଏଇ ବେଦର ଜ୍ଞାନ ବା ଏଇ ଭଗବତ ଗୀତାର ଜ୍ଞାନ ଦେଲେ, ଭଗବାନ କହୁଛନ୍ତି ଅର୍ଜୁନକୁ ଯେ ଇମାଂ ବିବସତି ଯୋଗଂ ପ୍ରତ୍ୟବାନ ହମ ଅଭ୍ୟାମ ବିବସ୍ୱାନ ମନବିପ୍ରାହ ମନୁ ରୁକ୍ଷା କବିରୋହିତ। ଏ ଯେଉଁ ଜ୍ଞାନ ପ୍ରଥମେ ସୂର୍ଯ୍ୟ ଦେବତା ବ୍ୟବସ୍ଥାନକୁ ଦେଇଥିଲେ ଭଗବାନ, ଇମାଂ ବିବସତି ଯୋଗଂ ପ୍ରତ୍ୟବାନ ହମ ଅଭ୍ୟାମ, ଭଗବାନ କହୁନାହାନ୍ତି ଯେ ଏ କେବେ କିଏ ଦେଇଥିଲେ ଏ ଜ୍ଞାନ, ପ୍ରଭୁପାଦ ମହାରାଜ କହୁଛନ୍ତି 12,40,000 ବର୍ଷ ପୂର୍ବେ ଏ ଜ୍ଞାନ ଦିଆଯାଇଥିଲା, 12,40,000 ବର୍ଷ ପୂର୍ବେ। ବୈଜ୍ଞାନିକମାନେ ଯେଉଁ ଜ୍ଞାନ ଦେଉଛନ୍ତି ଏ 2,000 ବର୍ଷର ଜ୍ଞାନ, ଏବଂ ସେ ଜ୍ଞାନ ପରିବର୍ତ୍ତନ ଚାଲିଛି, ସବୁ ନୂଆ ନୂଆ ବର୍ତ୍ତମାନ ଡାରୱିନ୍ କହିଥିଲେ ଏଭଳି, ବର୍ତ୍ତମାନ ସେଇଟା ଚେଞ୍ଜ ହେଇକି ଆଉ ଗୋଟେ ନୂଆ ଥିଓରି ସବୁ ବାହାରୁଛି, ପରିବର୍ତ୍ତନ ହେଉଛି। କିନ୍ତୁ ଭଗବାନ କହୁନାହାନ୍ତି ମୁଁ ଏତେ ବର୍ଷ ତଳେ ଜ୍ଞାନ ଦେଇଥିଲି, ବର୍ତ୍ତମାନ ମୋର ଜ୍ଞାନ ଆଉ ଟିକେ ଅଧିକା ହେଇଛି, ଆଉ ଗୋଟେ ନୂଆ ଜ୍ଞାନ ତୁମକୁ ଦେଉଛି। ଭଗବାନ କହୁଛନ୍ତି ସ ଏବାୟମ୍ ମହାତେଜ୍ୟ ଯୋଗ ପ୍ରୋକ୍ତ ପୁରାତନ, ମୁଁ ଯେଉଁ ପୁରାତନ ଜ୍ଞାନ ଦେଇଥିଲି ସୂର୍ଯ୍ୟ ଦେବତା ବ୍ୟବସ୍ଥାଙ୍କୁ ସେଇ ଜ୍ଞାନ ବର୍ତ୍ତମାନ ତୁମକୁ ଦେଉଛି। ସ ଏବାୟମ୍ ମହାତେଜ୍ୟ ଯୋଗ ପ୍ରୋକ୍ତ ଭକ୍ତ କାହିଁକି ଦେଉଛି ନା ତୁମେ ମୋର ଭକ୍ତ, ତେଣୁ ଭଗବାନଙ୍କର ଜ୍ଞାନ ଅପରିବର୍ତ୍ତନୀୟ ଏବଂ ପୂର୍ଣ୍ଣ, ପୂର୍ଣ୍ଣମଦଃ ପୂର୍ଣ୍ଣମିଦମ୍
पूर्णां पूर्णमुदच्यते पूर्णस्य पूर्णमादाय पूर्णमेवावश्यते। भगवानकर ज्ञान होचि पूर्ण एवं भगवान ठारु समस्त ज्ञान आसिले मध्य सी सेइभळी पूर्ण होइकि रहिबे पूर्णमेवावश्यते। आम समय होइयाछि तेणु गोटे कथा कहि कथा विश्राम देवा। आमर आसंता 27 तारीख बहु आसंति सब विभिन्न प्रकार फेस्टिवल अच्छी से विषय सूचना देवे जो आसंति आमर 27 तारीख चैतन्य महाप्रभुंकर आविर्भाव तिथि। चैतन्य महाप्रभु आमर ये जो ज्ञान जो वैदिक ज्ञान भौतिक ज्ञान 1+1 इज इक्वल टू 2 1-1 इज इक्वल टू 0 ये होंगे भौतिक ज्ञान। किंतु परमार्थ ज्ञान हो कौन ना 1+1 इज इक्वल टू 1 1-1 इज इक्वल टू 1 पूर्ण पूर्णमुदच्यते पूर्णस्य पूर्णमादाय पूर्णमेवावश्यते। पूर्ण से होती भगवान पूर्ण पूर्ण मठ पूर्ण आसल मत से पूर्ण रही। किंतु चैतन्य महाप्रभु जे कि बहुत बहुत अद्भुत कारुण्य अद्भुत बदान्य ये अवतार चैतन्य महाप्रभुर सी जो ज्ञान देवे सी हूँ कौन ना 1-1 = 2 केमी ना भगवान जो ज्ञान दौर प्रेम दौरान प्रेम प्रेम पुरुषोत्तम चैतन्य महाप्रभु से जो प्रेम प्रदान कर जो प्रेम स्टक रही जिते प्रदान करते उछुड़ प्रेम बना उछुड़ तेणु से चैतन्य महाप्रभु जे कि ज्ञान रुकि गंताघर तर आसंता 27 तारीख में आविर्भाव तिथि से विषय आम मंदिर विभिन्न प्रकार कार्यक्रम रही आसय सूचना देवे। तेज आम आ गए सूचना देवा जे आम 28 तारीख जो होली रोच होली जगन्नाथ मिश्र आनंद उत्सव पालन कर मंदिर पालन करनिटा बेले आम गोटे बस लगे जोटी आम संजीव प्रभु गोटे प्रोग्राम करेणु से नगर कीर्तन करेणु सब वर्तमान अनुरोध समस्ते प्रसाद पाई सारी तीन टा बेल अपेक्षा करेंगे आम गोटे गाड़ी आसो से गाड़ी सब जी कटक प्रोग्राम अच्छे संजीव प्रभु प्रोग्राम तेनाली कथ विश्राम देवा। जय श्री भागवतम की जय श्री गोपाल महाराज की जय श्री गुरुदेव की आनंद कोटि वैष्णव नंद की ताई गौतम आनंद।
आमर आगामी रविवार बहु प्रतीक्षित महाप्रभु धवलेश्वर ठार प्रोग्राम कर भक्त मान को अनुरोध कर जो मैंने प्रकृत जीवा चाहिए से संजय लोक श्रीपा।